କୁହ
ଏବେ କ ତମ ନାଁ କୁହ।
ମୋ ନାଁ ହଉଛି ସିନି ଗାଗରାଇ। ମୋ ଏସଟିଏମ୍ ନମ୍ବର ମୁଁ ବିର୍ସାନଗରରୁ କହୁଛି। ଆମର ନାଳଟା ସଫା ହେଇପାରୁନାହିଁ, ସଦାବେଳେ ଜମିକି ରହୁଛି। ସବୁ ଲୋକ ଗୁଡାକ ବି କହିଲେ ବି ସେମାନେ ଶୁଣୁନାହାନ୍ତି। ସେଇ ଡ୍ରେନ୍ରେ ସବୁ ମଇଳା ପକେଇକି ସବୁ ଜମା କରୁଛନ୍ତି, କଂଥା ଗଦି ହେନ୍ତେନ୍ ସବୁ ପକେଇକି ସବୁ ଜମା କରୁଛନ୍ତି। ଆଉ ପାଣି ଫୁଲ ହେଇକି ନା ସେ ଆମ ଘର ଘରକୁ ସବୁ ପଶି ଯାଉଛି ପାଣି। ଆମେ ଅସୁବିଧାର ହଁ ଥରେ କମ୍ପ୍ଲେନ୍ ଦେଇଥିଲୁ, ହେଲେ ବି ଆମର ଆସିନାହାନ୍ତି ସଫା କରିବାକୁ। ଆଉ ଏବେ ବର୍ଷା ଦିନ, ସେ ବର୍ଷାର ପାଣି ପୋକ ଜୋକ ବି ସବୁ ଚଢି ଆସୁଛନ୍ତି ଘର ଉପରକୁ। ଆଉ ଆଉ କୂଅଟା, ସେ କୂଅଟା ଗୋଟେ ଆମର ସଫା ହେଇକି ରହିଲେ ଭଲ ହୁଅନ୍ତା। ଯେତେବେଳେ ଲାଇନ କଟି ଯାଉଛି, ଯେତେବେଳେ ବାତ୍ୟା ଫାତ୍ୟା ହଉଛି, ସେତେବେଳକୁ ଆମେ ଗାଧୁଆ ପାଧୁଆ କି କଣ ସବୁ ସବୁ ଅସୁବିଧା ହଉଛୁ। ସେଇଥିପାଇଁ ଟିକେ କୂଅଟା ଆମର ସେଇଟା ଠିକ କରିଦେଲେ ଠିକ ହୁଅନ୍ତା। କୂଅଟା ଆଗରୁ ଅଛି, ସେ କୂଅଟା ଟିକେ ସଫା କରିକି ମରାମତି କରିଦେଲେ ଆମର ବହୁତ ଖୁସି ହେଇଥାନ୍ତୁ ଆମେ। ଆଉ ସାହିର ଲୋକ ଏତିକି କହିକି ରଖୁଛି।